ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବହୁରା। ମୁଖ୍ୟ ସମ୍ବାଦ, ମାଓ ଗତିବିଧି ସହ ନିର୍ବାଚନ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କଲେ ପୁଲିସ୍ ମହାନିର୍ଦ୍ଦେଶକ। ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶନାମା ଜାରି। ସମ୍ଭଲପୁର ରେଳମଣ୍ଡଳରେ ଆଜି ଏବଂ ଆସନ୍ତାକାଲିଠାରୁ ପ୍ରାୟ 10ରୁ ଅଧିକ ଟ୍ରେନ୍ ବାତିଲ ଏବଂ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି। 35 ଡିଗ୍ରୀ ଉପରେ 11ଟି ସହର। ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରି ମାଓ ଗତିବିଧି ସହ ନିର୍ବାଚନ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଷଡ଼ଙ୍ଗୀ ପ୍ରଥମେ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ଗୋରା ସେତୁ ବିଏସ୍ଏଫ୍ କ୍ୟାମ୍ପ ଗସ୍ତ କରି ମାଓବାଦୀଙ୍କ ଗତିବିଧି ଓ ଏହାର ମୁକାବିଲା ସହ ଆଗାମୀ ସାଧାରଣ ନିର୍ବାଚନ ପ୍ରସ୍ତୁତି ସହିତ କୁମ୍ବିଂ ଅପରେସନ୍ ନେଇ ବିଏସ୍ଏଫ୍ ଓ ଏସ୍ଓଜି ଯବାନଙ୍କ ସହିତ ଆଲୋଚନା କରିଥିଲେ। ପରେ ମାଲକାନଗିରି ଜିଲ୍ଲା ପୁଲିସ୍ କାର୍ଯ୍ୟାଳୟଠାରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାର ଆରକ୍ଷୀ ଅଧୀକ୍ଷକମାନଙ୍କ ସହ ମାଓ ସ୍ଥିତିର ସମୀକ୍ଷା କରିଥିଲେ। ଆଗାମୀ ନିର୍ବାଚନ କିଭଳି ନିରପେକ୍ଷ, ମୁକ୍ତ ଓ ଅବାଧ ହେବ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଆରକ୍ଷୀ ଅଧୀକ୍ଷକମାନେ ସେମାନଙ୍କର ପ୍ରସ୍ତୁତି ସମ୍ପର୍କରେ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ଅବଗତ କରାଇଥିଲେ। ଏଥିସହ କେତେ ଫୋର୍ସର ଆବଶ୍ୟକତା ରହିଛି ଓ କିଭଳି ଅପରେସନ୍ କରାଯିବ ସେ ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଥିଲା। ବର୍ତ୍ତମାନ ମାଓବାଦୀ କମିଟି ଦ୍ୱାରା ମାଓବାଦୀମାନଙ୍କୁ ଛତିଶଗଡ଼ ରାଜ୍ୟକୁ ସ୍ଥାନାନ୍ତରିତ କରାଯାଇଛି। ଏହି ପରିସ୍ଥିତିରେ ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଉପସ୍ଥିତି ନାହିଁ, ତେଣୁ ମାଲକାନଗିରି ଜିଲ୍ଲାରେ କୌଣସି ପ୍ରକାରର ମାଓ କାର୍ଯ୍ୟକଳାପ ଦେଖାଯାଇ ନାହିଁ ବୋଲି ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି। କିନ୍ତୁ ମାଲକାନଗିରି ଜିଲ୍ଲା ପଡ଼ୋଶୀ ଛତିଶଗଡ଼ ରାଜ୍ୟର ସୁକୁମା ଜିଲ୍ଲାରେ ଆସନ୍ତା ଏପ୍ରିଲ 19 ତାରିଖରେ ସାଧାରଣ ନିର୍ବାଚନ ଥିବାବେଳେ ମାଲକାନଗିରି ଜିଲ୍ଲାରେ ମେ 13 ତାରିଖରେ ନିର୍ବାଚନ ଅଛି। ତେଣୁ ଏହି ସମୟ ମଧ୍ୟରେ ମାଓବାଦୀମାନେ ଓଡ଼ିଶାକୁ ଆସିବାକୁ ପ୍ରଚେଷ୍ଟା କରିପାରନ୍ତି, ତେଣୁ ମାଓବାଦୀଙ୍କୁ ପ୍ରତିହତ କରିବାକୁ ଏହି ଅପରେସନ୍ ଜାରି ରଖାଯିବ ବୋଲି ସେ କହିଛନ୍ତି। ରାଜ୍ୟରେ ଆଜିଠାରୁ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଥିବାରୁ ରାଜ୍ୟ ସରକାର ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରବଳ ଖରାରେ ଶ୍ରମିକଙ୍କୁ କାମ କରାଇଲେ ଦଣ୍ଡ ମିଳିବ, ଏନେଇ ଏସ୍ଆର୍ସିଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଦିନ 11ଟାରୁ 3ଟା ଭିତରେ ଶ୍ରମିକମାନଙ୍କୁ କାମରେ ବାହାରେ ନିୟୋଜିତ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାର ଅବମାନନା ହେଲେ ସମ୍ପୃକ୍ତ ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ଆର୍ସି କହିଛନ୍ତି। ରାଜ୍ୟରେ ଆଜିଠାରୁ କେତେକ ଜିଲ୍ଲାରେ ରବି ଧାନ ସଂଗ୍ରହ ନିମନ୍ତେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଛି। କଳାହାଣ୍ଡି ଜିଲ୍ଲାରେ ଜିଲ୍ଲାପାଳ ପି ଅନ୍ୱେଷ ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ମେ 20 ତାରିଖରୁ ବିଭିନ୍ନ ବ୍ଲକର ମଣ୍ଡିରୁ ଧାନ କ୍ରୟ ନିମନ୍ତେ ପ୍ରଶାସନିକ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡିରେ ପିଇବା ପାଣି ବ୍ୟବସ୍ଥା, ପ୍ରତ୍ୟେକ ଦିନ ମଣ୍ଡି ଖୋଲିବା, ବିଜୁଳି, ତାର୍ପୋଲିନ୍, ଆଶ୍ରୟସ୍ଥଳ, ଓଜନ ମେସିନ୍ ଓ ଅନ୍ୟାନ୍ୟ ପଦକ୍ଷେପ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ସମସ୍ତ ତାଲୁକ ଆଇନସେବା କମିଟି ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେଉଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସମସ୍ତ ପ୍ରକାର ପ୍ରାକ୍ ତଥା ବିଚାରାଧୀନ ମକଦ୍ଦମା, ମୋଟର ଯାନଜନିତ ଦୁର୍ଘଟଣା, ଶ୍ରମ ବିବାଦ ଓ ଜମି ଅଧିଗ୍ରହଣ ଭଳି ବିଭିନ୍ନ ମାମଲାର ଆପୋଷ ସହମତିରେ ସମାଧାନ କରାଯିବ ବୋଲି ଜଣାପଡ଼ିଛି। ସମ୍ବଲପୁର ବାର୍ ଆସୋସିଏସନ୍ ସାଧାରଣ ସମ୍ପାଦକ ପଦବୀ ପାଇଁ ନିର୍ବାଚନ ହୋଇଛି। ଏଥିରେ ପ୍ରବୀଣ ସିନ୍ଦୋ ସାଧାରଣ ସମ୍ପାଦକ ନିର୍ବାଚିତ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଆରାଧ୍ୟ ଠାକୁରାଣୀ ମା' ନାରାୟଣୀଙ୍କର ଚଳିତ ବର୍ଷ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେବ, ସେଥିପାଇଁ ଶୁଭ ଖୁଣ୍ଟି ସ୍ଥାପନ ହୋଇସାରିଛି। ରାଜାରାଜୁଡ଼ା ସମୟରୁ ପାଳନ ହେଉଥିବା ପ୍ରଥା ଓ ପରମ୍ପରା ଅନୁଯାୟୀ ପ୍ରଥମେ ପେଞ୍ଜି ସାହି ନବୀନ କହରଙ୍କର ବାଡ଼ିରୁ ଏକ ବାଉଁଶ ଖୁଣ୍ଟି ଛେଦନ ହୋଇ ପୂଜା ହୋଇଥାଏ ଓ ପରେ ସହର ପରିକ୍ରମା ହୋଇଥାଏ। ଶ୍ରୀରାମ ମନ୍ଦିର ଯାତ୍ରା ପଡ଼ିଆରେ ଏହାକୁ ସ୍ଥାପନ କରାଯାଇଛି। ଆସନ୍ତା ମେ ମାସ 10 ତାରିଖରୁ ଯାତ୍ରା ଆରମ୍ଭ ହୋଇ ଏକ ମାସ ବ୍ୟାପୀ ଏହି ଯାତ୍ରା ଅନୁଷ୍ଠିତ ହେବ। ପ୍ରତି ଦୁଇ ବର୍ଷରେ ଥରେ ନାରାୟଣୀଙ୍କ ଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଏହି ଯାତ୍ରାରେ ସାମିଲ ହୋଇଥାନ୍ତି। ଭଦ୍ରକରେ ରାମନବମୀ ପାଳନ ପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି। ଏନେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଡପାଲି କହିଛନ୍ତି, ସୁରକ୍ଷା ବ୍ୟବସ୍ଥା ପାଇଁ 37 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯିବ। ଏହି ଅବସରରେ ଆଜି ଭଦ୍ରକର ଗାନ୍ଧି ପଡ଼ିଆରୁ ଏକ ମହିଳା କଳସ ଯାତ୍ରା ଗ୍ରାମ ପରିକ୍ରମା କରିଛି। ସମ୍ବଲପୁର ରେଳମଣ୍ଡଳ ଅଧୀନରେ ବିଭିନ୍ନ ସ୍ଥାନରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ଚାଲୁ ରହିଥିବାରୁ କେତେକ ରୁଟ୍ରେ ରେଳ ଚଳାଚଳକୁ ବାତିଲ କରାଯାଇଛି। ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ 8 ଟ୍ରେନ୍ର ଚଳାଚଳକୁ ବିଭିନ୍ନ ଦିଗରୁ ବାତିଲ କରାଯାଇଛି। ରାୟପୁର ବିଶାଖାପାଟଣା ରାୟପୁର ପାସେଞ୍ଜର ଟ୍ରେନ୍, ବିଶାଖାପାଟଣା ଭବାନୀପାଟଣା ପାସେଞ୍ଜର ଟ୍ରେନ୍, ସମ୍ଭଲପୁର ଜୁନାଗଡ଼ ରୋଡ୍ ପାସେଞ୍ଜର ଟ୍ରେନ୍, ରାୟପୁର ଜୁନାଗଡ଼ ରୋଡ୍ ପାସେଞ୍ଜର ଟ୍ରେନ୍ ଏବଂ ସମ୍ଭଲପୁର ରାୟଗଡ଼ା ସମ୍ଭଲପୁର ଏକ୍ସପ୍ରେସ୍କୁ ଆଜିଠାରୁ 24 ତାରିଖ ଯାଏଁ ବାତିଲ କରାଯାଇଛି। ସେହିପରି ଭବାନୀପାଟଣା ବିଶାଖାପାଟଣା ପାସେଞ୍ଜର, ଜୁନାଗଡ଼ ରୋଡ୍ ସମ୍ଭଲପୁର ପାସେଞ୍ଜର ଏବଂ ଜୁନାଗଡ଼ ରୋଡ୍ ରାୟପୁର ପାସେଞ୍ଜର ଟ୍ରେନ୍କୁ ଆସନ୍ତାକାଲିଠାରୁ 25 ତାରିଖ ଯାଏଁ ବାତିଲ କରାଯିବା ନେଇ ସମ୍ଭଲପୁର ରେଳମଣ୍ଡଳ ସୂଚନା ଦେଇଛି। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ଦିନ 2:30 ସୁଦ୍ଧା ରାଜ୍ୟର 11 ସ୍ଥାନରେ ତାପମାତ୍ରା 35 ଡିଗ୍ରୀ ଉପରେ ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଦିନ 2:30 ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା 41.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ସେହିପରି ଚନ୍ଦବାଲିରେ 41.1, ଝାରସୁଗୁଡ଼ାରେ 41, ବାଲେଶ୍ୱରରେ 40 ଓ ହୀରାକୁଦରେ 39.5 ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ସ୍ଥିତି ନେଇ ଆମେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବିଶେଷଜ୍ଞ ଉମାଶଙ୍କର ଦାସଙ୍କୁ ପଚାରିଥିଲୁ। ସେ କହିଛନ୍ତି
ଆଜି ଯେଉଁଭଳି ଭାବରେ କିଛି ଦିନର ଅନ୍ତରରେ ପୁଣି ତାପମାତ୍ରା ବୃଦ୍ଧି ପାଇଛି ଏବଂ ଯାହା ଆମ ପାଖରେ ସୂଚନା ଅଛି ଭୁବନେଶ୍ୱର ତାପମାତ୍ରା 40 ଟପିଛି ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇଛି ଏବଂ ଯାହା କୁହାଯାଉଛି କିଛି ଦିନ ଧରି ଲାଗି ରହିବ, ଏ ବିଷୟରେ ଆପଣ ଆମର ଶ୍ରୋତାମାନଙ୍କୁ କ'ଣ ସୂଚନା ଦେବେ?
ଦେଖନ୍ତୁ, ଆମେ ଯଦି ଦେଖିବା ଗତ କିଛି ଦିନ ତୁଳନାରେ ଯଦି ଆମେ ଯିବା, ଖାସ କରିକି 3-4 ଦିନ ପୂର୍ବରୁ ଗୋଟେ ସମୟ ଥିଲା ଯେଉଁଥିରେ କି ଆମର ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା 25 ଡିଗ୍ରୀ ତଳେ ରେକର୍ଡ ହୋଇଥିଲା ଏବଂ ଏପ୍ରିଲ ମାସର ସବୁଠୁ ଥଣ୍ଡା ଦିନ ମଧ୍ୟ ପରିଗଣିତ ହୋଇଛି, ଯୋଉଟାକି ଆମର ତତଲାଗଡ଼ କୁହାଯାଉ ଟିଟିଲାଗଡ଼, 4 ଦିନ ପୂର୍ବରୁ ସେଠି 24 ଡିଗ୍ରୀ ରେକର୍ଡ କରାଯାଇଥିଲା କି ଏପ୍ରିଲ ମାସର ସବୁଠାରୁ କମ୍ ତାପମାତ୍ରା। କିନ୍ତୁ ବର୍ତ୍ତମାନ ସମୟରେ ଏଇ 4-5 ଦିନ ଭିତରେ ପାଣିପାଗର ବ୍ୟାପକ ପରିବର୍ତ୍ତନ ହୋଇଛି, କାରଣ ବର୍ତ୍ତମାନ ରାଜ୍ୟ ମଧ୍ୟକୁ ଶୁଷ୍କ ବାୟୁ କ୍ରମାଗତ ଭାବେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରୁ ପ୍ରବେଶ କରୁଛି ଏବଂ ତାର ଯୋଉ ପ୍ରବାହଟା ରହୁଛି ସାମାନ୍ୟ ବୃଦ୍ଧି ମଧ୍ୟ, ଏବଂ ତା ସହିତ ଆମେ ଦେଖିବା ଏବଂ ସୂର୍ଯ୍ୟଙ୍କର ଯୋଉ କିରଣର ତୀବ୍ରତା ରହୁଛି ତା ମଧ୍ୟ ଏଇ 2 ଦିନ ଭିତରେ ସାମାନ୍ୟ ବୃଦ୍ଧି ପାଇଛି। ଏଇ 2 ପ୍ରକାର ଯୋଉ କାରକ ରହୁଛି ତା ପ୍ରଭାବରେ ଆମର ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଛି ଏବଂ ଆଜି ଖାସ କରିକି ଯୋଉଟା ଭୁବନେଶ୍ୱରରେ 41.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି, ତା ସହିତ ମଧ୍ୟ ଆମେ ଯଦି ଦେଖିବା ବାଲେଶ୍ୱର ହେଲା, ତା ସହିତ ଆମର ଚାନ୍ଦବାଲି ଉପକୂଳବର୍ତ୍ତୀ ଅଞ୍ଚଳରେ ଅନେକ ସ୍ଥାନରେ ଆମର 40 ଡିଗ୍ରୀ ତାପମାତ୍ରା ଅତିକ୍ରମ କରିଛି। ଏବଂ କେବଳ ତାପମାତ୍ରା ନୁହେଁ, ଆର୍ଦ୍ରତାର ପରିମାଣ ଯଦି ଦେଖିବା ଦିନ ତମାମ ଆମର 40-50% ମଧ୍ୟରେ ଯୋଉ ଜଳୀୟ ବାଷ୍ପର ମାତ୍ରା ବାୟୁମଣ୍ଡଳରେ ରହୁଛି, ଉଭୟ ତାପମାତ୍ରା ଆର୍ଦ୍ରତା ରହିଲେ ଏହା ଅସ୍ୱାଭାବିକ ସ୍ଥିତି ସୃଷ୍ଟି କରେ, କାରଣ ଗୁଳୁଗୁଳି ପ୍ରଭାବରେ ଆପଣଙ୍କର ସାଧାରଣତଃ ଦେଖାଯାଇଥାଏ କି ଡିହାଇଡ୍ରେସନ ମଧ୍ୟ ହେବାର ସମ୍ଭାବନା ରହୁଥାଏ।
ସାର୍, ଏଇଟାକୁ ଯୋଉଟା ଆମେ କହୁଛେ ଏଲିନୋର ପ୍ରଭାବ,
ଦେଖନ୍ତୁ ଏଲିନୋର ପ୍ରଭାବ ଆପଣଙ୍କର ସ୍ଥାନୀୟ ଭାବରେ ନିର୍ଦ୍ଦିଷ୍ଟ ଭାବରେ ଏଲିନୋର ଯଦି ଦେଖିବା ଅନ୍ୟ ଏଭରେଜ ଗରମ ଋତୁରେ ସ୍ୱାଭାବିକ ଠାରୁ ଅଧିକ ଗରମ ହେବ କି କମ୍ ଗରମ ହେବ ତାର ପ୍ରଭାବରେ ଆପଣ କହିପାରିବେ କି ଏଲିନୋର ପ୍ରଭାବ ରୁହେ। କିନ୍ତୁ ନିର୍ଦ୍ଦିଷ୍ଟ ଭାବରେ ଏପ୍ରିଲ ମାସରେ ଯଦି ଏଇ ଯୋଉ 2-3 ଦିନ ମଧ୍ୟରେ ଯୋଉ ତାପମାତ୍ରା ପ୍ରଭାବ ବୃଦ୍ଧି ହେଉଛି ତାକୁ ଏଲିନୋ ପାଇଁ ଦାୟୀ କରିପାରିବେନି।
ସାର୍, ଏଇ ପରିସ୍ଥିତିରେ ବର୍ତ୍ତମାନ କେତେ ଦିନ ପର୍ଯ୍ୟନ୍ତ ଲାଗି ରହିବ?
ଆମର ଯୋଉ ପୂର୍ବାନୁମାନ ରହିଛି ଆଗାମୀ 5 ଦିନ ପର୍ଯ୍ୟନ୍ତ ତାପମାତ୍ରା ଆହୁରି ଧୀରେ ଧୀରେ 4-6 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି।
ତାହେଲେ ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ଯଦି ଆମେ ଆପଣଙ୍କୁ ପଚାରିବୁ ଯେ କ'ଣ ଆର ଉପାୟ ଅଛି, ଆମେ କେମିତି ଆଠାରୁ ଅନ୍ତତଃ ଦୂରେଇ ରହିପାରିବା?
ଦେଖନ୍ତୁ, ନିର୍ଦ୍ଦିଷ୍ଟ ଭାବରେ ଆମେ ଯଦି ଦେଖିବା ତାପମାତ୍ରା ଯୋଉ ଦିନରେ ବୃଦ୍ଧି ଘଟୁଛି ତାର ସବୁଠାରୁ ପିକ୍ ଫେଜ୍ ହଉଛି ଗୋଟେ ହଉଛି ଦିନ 11 ରୁ ଦିନ 3 ମଧ୍ୟରେ ସମୟରେ ତାପମାତ୍ରାର ବୃଦ୍ଧି ସର୍ବାଧିକ ଥାଏ, ଏବଂ ତାର ଆଉ ଗୋଟିଏ ପ୍ରଭାବ ହଉଛି ଯେତେବେଳେ ଏଇ ଯୋଉ ଦିନ 11 ରୁ ଦିନ 3 ମଧ୍ୟରେ ଆର୍ଦ୍ରତାର ମାତ୍ରା ମଧ୍ୟ ସର୍ବାଧିକ ଥାଏ। ତେଣୁ ଏଇ ଯୋଉ ପିକ୍ ଫେଜ୍ରେ ସାଧାରଣ ଯୋଉ ଜନତା ରହୁଛନ୍ତି ସେମାନେ ସିଧାସଳଖ ଖରାଠାରୁ ଦୂରେଇ ରହିବା ପାଇଁ ଆମ ତରଫରୁ ସୂଚନା ଜାରି କରାଯାଇଛି, ଏବଂ ସମ୍ବେଦନଶୀଳ ବ୍ୟକ୍ତି ଯେମିତି ଦେଖିବା ଆମର ଛୋଟ ପିଲା ହେଲେ, ବୟସ୍କ ବ୍ୟକ୍ତି, ତା ସହିତ ରୋଗାକ୍ରାନ୍ତ ଲୋକମାନେ ରହୁଛନ୍ତି ଏବଂ ଗର୍ଭବତୀ ମହିଳା ଏବଂ ସାଧାରଣ ମହିଳା ମଧ୍ୟ, କାରଣ ଏଇ ତାପମାତ୍ରା ସଂସ୍ପର୍ଶରେ ଯଦି ଏମାନେ ସିଧାସଳଖ ଆସୁଛନ୍ତି ଏମାନେ ସ୍ୱାସ୍ଥ୍ୟଗତ ବ୍ୟତିକ୍ରମ ଦେଖିବାର ସମ୍ଭାବନା ରହୁଛି, ଏମାନେ ଏଇଟା ଅସ୍ୱାଭାବିକ ପାଣିପାଗ ସ୍ଥିତି ରହୁଛି। ତା ସହିତ ସାଧାରଣ ଲୋକମାନେ ଯୋଉମାନେ ଦିନ ସମୟରେ ଯୋଉ କଠିନ କାର୍ଯ୍ୟ ସେଥିରେ ନିବୃତ ରହିବା ପାଇଁ ଆମ ତରଫରୁ ସୂଚନା ଦେଇଛି, ଗୃହପାଳିତ ପଶୁ ଏବଂ ପକ୍ଷୀ ଏମାନଙ୍କୁ ଛାଇ ଏବଂ ଥଣ୍ଡା ସ୍ଥାନରେ ସୁରକ୍ଷିତ ରଖିବା ପାଇଁ ସୂଚନା ଜାରି କରାଯାଇଛି, ଏବଂ ତାଙ୍କ ପାଇଁ ପର୍ଯ୍ୟାପ୍ତ ପାଣିର ବ୍ୟବସ୍ଥା କରିବା ପାଇଁ ମଧ୍ୟ ଆମ ତରଫରୁ ସୂଚନା ଜାରି କରାଯାଇଛି।
ବହୁତ ବହୁତ ଧନ୍ୟବାଦ ସାର୍।
ଥ୍ୟାଙ୍କ ୟୁ।
ଆପଣମାନେ ଶୁଣିଥିଲେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବିଶେଷଜ୍ଞ ଉମାଶଙ୍କର ଦାସଙ୍କୁ। ମୁଖ୍ୟ ସମ୍ବାଦ ପୁଣି ଥରେ। ମାଓ ଗତିବିଧି ସହ ନିର୍ବାଚନ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କଲେ ପୁଲିସ୍ ମହାନିର୍ଦ୍ଦେଶକ। ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶନାମା ଜାରି। ସମ୍ଭଲପୁର ରେଳମଣ୍ଡଳରେ ଆଜି ଏବଂ ଆସନ୍ତାକାଲିଠାରୁ ପ୍ରାୟ 10ରୁ ଅଧିକ ଟ୍ରେନ୍ ବାତିଲ। ଏବଂ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି, 35 ଡିଗ୍ରୀ ଉପରେ 11 ସହର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।